ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସ୍କାରର ଗତିକୁ ତ୍ୱରାନ୍ୱିତ କରି ସରକାର ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଅଣପାରମ୍ପରିକ ବିପଦ ବିଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ ଜଟିଳ କରୁଛି, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେବିର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ ଉପରେ ରହିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ। ଚଳିତ ମାସ 29 ତାରିଖରୁ ଆୟୋଜନ ହେବ ଦ୍ୱିତୀୟ ଏସୀୟ ଯୋଗାସନ ଚମ୍ପିୟନ୍ସିପ୍ ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି ଏବଂ ସଂସ୍କାରର ଗତିକୁ ତ୍ୱରାନ୍ୱିତ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଦେଶ କ୍ରମାଗତ ଭାବରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନୀ ଏବଂ ପରମାଣୁ ଶକ୍ତିର ଇଞ୍ଜିନ୍ ଭାବରେ ଉଭା ହୋଇଛି।
ଇସ୍ ବଜେଟ୍ କି ସବସେ ଖାସ୍ ବାତ୍ ରହି ଅପେକ୍ଷାଓଁ ସେ ଅଧିକ ଡେଲିଭରି। कई सेक्टर्स ऐसे हैं जहां एक्सपर्ट्स ने भी जितनी अपेक्षाएं की थी उससे बड़े कदम सरकार ने उठाए और आपने बजट में देखा है। मैन्युफैक्चरिंग और एक्सपोर्ट को लेकर भी बजट में महत्वपूर्ण फैसले किए गए हैं। साथियों, आज देश एक दशक से भी ज्यादा समय से सरकार की नीतियों में इतनी कंसिस्टेंसी देख रहा है।
ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ କୋଭିଡ୍ର ପ୍ରଭାବ ଆମ ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇ ପାରିନାହିଁ, ଯାହାଫଳରେ ଭାରତ ଏକ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। ସେ କହିଛନ୍ତି, ବିଶ୍ୱର ବିଭିନ୍ନ ଦେଶ ଭାରତ ସହିତ ସେମାନଙ୍କର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଅର୍ଥନୀତିରେ ଏମ୍ଏସ୍ଏମ୍ଇର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହା ବଡ଼ ପରିବର୍ତ୍ତନକାରୀର ଭୂମିକା ଗ୍ରହଣ କରିଛି।
कोविड संकट के दौरान जब ग्लोबल इकोनॉमी में मंदी आई तब भारत ने ग्लोबल ग्रोथ को रफ्तार दी। ये ऐसे ही नहीं हो गया, हमने आत्मनिर्भर भारत के विजन को आगे बढ़ाया और रिफॉर्म्स की अपनी गति को और तेज किया। हमारे प्रयासों से इकोनॉमी पर कोविड का प्रभाव कम हुआ, इससे भारत को तेज गति से बढ़ने वाली अर्थव्यवस्था बनाने में मदद मिली।
ମହାରାଷ୍ଟ୍ରର ଖାଦ୍ୟ, ବେସାମରିକ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କୁ ଇସ୍ତଫାପତ୍ର ଦେଇଛନ୍ତି। ଆଜି ବିଧାନଭବନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଫଡ଼ନବିସ୍ କହିଛନ୍ତି ଯେ ସେ ଶ୍ରୀ ମୁଣ୍ଡେଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନିକଟକୁ ପଠାଇଛନ୍ତି। ବିଡ୍ ଜିଲ୍ଲାର ମାସାଯୋଗ ଗ୍ରାମର ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟାକାଣ୍ଡରେ ଶ୍ରୀ ମୁଣ୍ଡେଙ୍କ ଜଣେ ଘନିଷ୍ଠ ସହଯୋଗୀ ସମ୍ପୃକ୍ତ ଥିବା ଘଟଣା ପଦାକୁ ଆସିବା ପରେ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ଘଟଣାରେ ମୁଣ୍ଡେଙ୍କ ଇସ୍ତଫା ଦାବି କରୁଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ହାଇବ୍ରିଡ୍ ଯୁଦ୍ଧ, ସାଇବର ଏବଂ ମହାକାଶ ଭିତ୍ତିକ ପ୍ରତିବନ୍ଧକ ଭଳି ଅଣପାରମ୍ପରିକ ବିପଦ ସୁରକ୍ଷା ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି କରୁଛି। ଆଭ୍ୟନ୍ତରୀଣ ଏବଂ ବାହ୍ୟ ନିରାପତ୍ତା ମଧ୍ୟରେ ଏଗୁଡ଼ିକର ଉପସ୍ଥିତି ସମଗ୍ର ବିଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ ଜଟିଳ କରୁଛି ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ଉନ୍ନତ ଜ୍ଞାନକୌଶଳ ଶୀର୍ଷକ ଆଲୋଚନାରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦ ଏବଂ ବିଭିନ୍ନ ଅଞ୍ଚଳର ନିଜସ୍ୱ ପ୍ରସଙ୍ଗଗୁଡ଼ିକର ମୁକାବିଲା ଜରୁରୀ ହୋଇପଡ଼ିଛି। ଏ କ୍ଷେତ୍ରରେ ସମସ୍ତ ଅନୁଷ୍ଠାନଗୁଡ଼ିକ ପରସ୍କର ସହ ଯେଭଳି ମିଳିତ ଭାବେ କାର୍ଯ୍ୟ କରିପାରିବେ ସେ ଦିଗରେ ସରକାର ପ୍ରୟାସ କରୁଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓର ଅବଦାନକୁ ପ୍ରଶଂସା କରି ଶ୍ରୀ ସିଂ କହିଛନ୍ତି, ସଂଗଠନ ଦ୍ୱାରା ଅନେକ ବିଶେଷ ଜ୍ଞାନକୌଶଳ ବିକଶିତ କରାଯାଇଛି ଏବଂ ଦେଶର ସୁରକ୍ଷା ସଂସ୍ଥାଗୁଡ଼ିକର ଆଧୁନିକୀକରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ମାଧବୀପୁରୀ ବୁଚ୍ ଏବଂ ସେବି ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧିକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଦାଲତଙ୍କ ଆଦେଶ ଉପରେ ବମ୍ବେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ପୂର୍ବରୁ ସ୍ୱତନ୍ତ୍ର ପିଏମ୍ଏଲ୍ଏ ଅଦାଲତ ଦୁର୍ନୀତି ନିବାରଣ ବ୍ୟୁରୋକୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ଅନ୍ୟ ଦୁଇ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହି ସ୍ଥଗିତାଦେଶ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ 1994 ବିଏସ୍ଇରେ ଏକ କମ୍ପାନୀକୁ ତାଲିକାଭୁକ୍ତ କରିବାରେ ଅନିୟମିତତା ଅଭିଯୋଗରେ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ବୁଚ୍ ଓ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଏତଲା ଦାୟର କରିବାକୁ ସ୍ୱତନ୍ତ୍ର ଅଦାଲତ ଆଦେଶ ଦେଇଥିଲେ। ଚୀନ୍, ମେକ୍ସିକୋ ଏବଂ କାନାଡ଼ାର ଆମଦାନୀ ଉପରେ ଆମେରିକାର ଶୁଳ୍କ ଆଜିଠାରୁ ଲାଗୁ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା ଓ ମେକ୍ସିକୋ ଉପରେ 25% ଏବଂ ଚୀନ୍ ଉପରେ 20% ଆମଦାନୀ ଶୁଳ୍କ ଘୋଷଣା କରିଥିଲେ। ଅନ୍ୟପକ୍ଷରେ କାନାଡ଼ା କହିଛି ଯେ $150 ବିଲିୟନ ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ 25% ଶୁଳ୍କ ଲଗାଯିବ। ଚୀନ୍ ମଧ୍ୟ ଆମେରିକାର କୃଷି ଆମଦାନୀ ଉପରେ 10-15% ଶୁଳ୍କ ଘୋଷଣା କରିବା ସହ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ମେକ୍ସିକୋ ମଧ୍ୟ ପଦକ୍ଷେପ ନେବାକୁ ଚିନ୍ତା କରୁଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଆମଦାନୀ ଟିକସ ବୃଦ୍ଧି ହେବା ଫଳରେ କାନାଡ଼ା ଓ ମେକ୍ସିକୋକୁ ବେଆଇନ ନିଶାଦ୍ରବ୍ୟ ଏବଂ ପ୍ରବାସୀମାନଙ୍କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ କରିବ। ଅନ୍ୟପକ୍ଷରେ ଏଭଳି ଶୁଳ୍କ ନେଇ ଏକ ପ୍ରକାର ବାଣିଜ୍ୟିକ ଯୁଦ୍ଧର ସମ୍ଭାବନା ଥିବାରୁ ଆମେରିକୀୟ ଉପଭୋକ୍ତାମାନେ ଦୈନନ୍ଦିନ ଆବଶ୍ୟକତା ସମେତ ଇଲେକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ୍ ଉତ୍ପାଦ ପାଇଁ ଅଧିକ ବ୍ୟୟଭାର ବହନ କରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଯୋଗାସନ ଭାରତର ମିଳିତ ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱିତୀୟ ଏସୀୟ ଯୋଗାସନ ଚମ୍ପିୟନ୍ସିପ୍ ଆୟୋଜନ କରିବେ। ଚଳିତ ମାସ 29-31 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆରେନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ 16 ଅଧିକ ଦେଶ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯୋଗାସନର ସମୃଦ୍ଧ ଐତିହ୍ୟ ଏବଂ ସାଂସ୍କୃତିକ ମହତ୍ତ୍ୱକୁ ଆନ୍ତର୍ଜାତିକ ମଞ୍ଚରେ ଏକ କ୍ରୀଡ଼ା ଭାବରେ ଉପସ୍ଥାପିତ କରିବା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଯୋଗର ବିଶ୍ୱରେ ପ୍ରସାର କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଏହି ପ୍ରତିଯୋଗିତା ଭାରତର ପ୍ରାଚୀନ ଜ୍ଞାନକୁ ଏକ ଆଧୁନିକ ପ୍ରତିଯୋଗିତାମୂଳକ କ୍ରୀଡ଼ାରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛି। ଅଲିମ୍ପିକ୍ କାଉନ୍ସିଲ୍ ଅଫ୍ ଏସିଆ, ବିଶ୍ୱ ଯୋଗାସନ, ଏସୀୟ ଯୋଗାସନ ଏବଂ ଯୋଗାସନ ଇନ୍ଦ୍ରପ୍ରସ୍ଥ ଭଳି ଅନୁଷ୍ଠାନଗୁଡ଼ିକ ଏହି ପ୍ରତିଯୋଗିତାକୁ ସମର୍ଥନ କରୁଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଆଜିଠାରୁ ଏକ ଦୁଇଦିନିଆ ବୈଠକରେ ଯୋଗଦେବେ। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସିଜ୍ ଆଣ୍ଡ ଇଲେକ୍ସନ୍ ମ୍ୟାନେଜ୍ମେଣ୍ଟଠାରେ ଏହି ବୈଠକର ଆୟୋଜନ କରାଯାଇଛି। ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଥମ ବୈଠକ। ନିର୍ବାଚନ ପରିଚାଳନାରେ ରହିଥିବା ଆହ୍ୱାନ ଏବଂ ଅନୁଭୂତିଗୁଡ଼ିକ ଉପରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ମତ ବିନିମୟ କରିବେ। ଭାରତ ଗସ୍ତରେ ଆସିଥିବା ବେଲ୍ଜିୟମ୍ ରାଜକୁମାରୀ ଆଷ୍ଟ୍ରିଡ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତା 8 ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ରାଜକୁମାରୀ ଆଷ୍ଟ୍ରିଡ୍ ଓ ବେଲ୍ଜିୟମ୍ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଗତକାଲି ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ସହଯୋଗ ପ୍ରସଙ୍ଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜିଠାରୁ ବ୍ରିଟେନ୍ ଏବଂ ଆୟାରଲାଣ୍ଡକୁ ସରକାରୀ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଏକ ସମନ୍ୱିତ ରଣନୈତିକ ଭାଗିଦାରୀ ରହିଆସିଛି। ସେହିଭଳି ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜନସମ୍ପର୍କ ଭଳି ବିବିଧ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଶକ୍ତ ହୋଇଛି। ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍ରେ ଆଜି ଅପରାହ୍ନ 2:30 ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ଭାରତର ସ୍ପିନରମାନେ ଦଳରେ ନିଜର କ୍ଷମତା ସାବ୍ୟସ୍ତ କରିଥିବାରୁ ଆଜିର ମ୍ୟାଚ୍ରେ ବୋଲିଂ ସଫଳ ରହିବ ବୋଲି ଅନୁମାନ କରାଯାଉଛି। ବାଂଲାଦେଶ ଓ ପାକିସ୍ତାନ ବିପକ୍ଷରେ ବିଜୟ ପରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ଭାରତ ପାଇଁ ବୋଲିଂ ସଫଳତା ଦେଇଥିବା କ୍ରିକେଟ୍ ବିଶେଷଜ୍ଞମାନେ କହିଛନ୍ତି। ଦୁବାଇରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍ରେ ଭାରତ 44 ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଆଜି ଏବଂ ଆସନ୍ତାକାଲିର ବିଜେତାଙ୍କ ମଧ୍ୟରେ ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସ୍କାରର ଗତିକୁ ତ୍ୱରାନ୍ୱିତ କରି ସରକାର ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଅଣପାରମ୍ପରିକ ବିପଦ ବିଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ ଜଟିଳ କରୁଛି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେବିର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ ଉପରେ ରହିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ। ଚଳିତ ମାସ 29 ତାରିଖରୁ ଆୟୋଜନ ହେବ ଦ୍ୱିତୀୟ ଏସୀୟ ଯୋଗାସନ ଚମ୍ପିୟନ୍ସିପ୍। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ପ୍ରଥମ ସେମିଫାଇନାଲ୍ରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।